ओम शांति ओम शांति। आज 12 एप्रिल 2026 आज अव्यक्त महावाक्य पुनरावृत्ति तारीख 30 नवंबर 2009 मूलर हेडिंग बाबा सहित समस्त प्रिय हेबापाई संतुष्ट मणि होई प्रत्येक परिस्थितिर प्रभावरु मुक्त रुह। बाबा सहित समस्त प्रिय हेबापाई संतुष्ट मणि होई प्रत्येक परिस्थितिर प्रभावरु मुक्त रुह। आज चारिआडर संतुष्ट आत्मा मानंकु बापदादा देखुछन्ति। संतुष्ट मणि आत्मा माने चतुर्दिगरे निजर मणिर चमक विच्छुरित करुछन्ति। सबुठारु बडरु बड स्थिति ही संतुष्टता अटे। सर्वदा संतुष्ट रहुथिबा आत्मा समस्तंकु प्रिय लागिथान्ति एवं बाबांकु मध्य प्रिय लागिथान्ति। तेबे सदा संतुष्ट सेही आत्मा रही पारिब जहांको पाखरे सर्व प्राप्ति रही एवं प्राप्ति गुड़िकर आधार मध्य संतुष्टता अटे। सेथिपाई एही भली आत्मा माने सर्व ब्राह्मण आत्मा मानंकर प्रिय होइथान्ति। सर्व प्राप्तिर अर्थ हला सदा संतुष्ट। संतुष्ट आत्मार प्रभाव वायुमंडल उपरे मध्य पड़ी एवं सर्व प्राप्ति गुड़िक परमात्मांकर दान अटे। परमात्मा पितांक द्वारा सर्वशक्ति सर्वगुण तथा सर्वसंपत्ति गुड़िक प्राप्त करिथिबा आत्मा ही सदा संतुष्ट रही थाए। संतुष्ट आत्मार स्थिति सर्वदा उन्नति आड़क जाए। संतुष्ट आत्मा उपरे कौनसी परिस्थितिर प्रभाव पड़िपारिबो नाही काहेकि ना जेउठी संतुष्टता रही सेठारे सर्वशक्ति सर्वगुण स्वतः ही आसीथाए। केवल गोटे संतुष्टतार गुण अनेक गुण को निज आड़क नहीं आसीथाए। तेणु समस्ते निजक पचार जे मु सर्वदा संतुष्ट रहुछि त संतुष्ट आत्मा सर्वदा समस्तंकर तथा बाबांकर पाखापाखी रही थांती एवं समान स्थितिरे रही थांती। किंतु एही स्थितिरे रहिबा पई बहुत साक्षी द्रष्टा अवस्था दरकार एवं त्रिकालदर्शी अवस्था दरकार। प्रत्येक कर्म त्रिकालदर्शी अर्थात प्रत्येक कथार तीनोटि जाक कालकु परखिबा परे कर्म करुथिबा आत्मा एथिपई दुईटि कथा आवश्यक अटे। ते दुईटि कथा हैला संबंध एवं संपत्ति। संबंध मध्य अविनाशी एवं संपत्ति मध्य अविनाशी ताहा मध्य अविनाशी पितांक द्वारा ही प्राप्त होइथाय। जेतेबेले अविनाशी संपत्ति एवं अविनाशी संबंध प्राप्त हो जाए सेतेबेले आत्मा सर्वदा संतुष्ट रहिथाय एवं बाबांकर तथा सर्व आत्मांकर अति प्रिय हो जाइथाय। जदि कौनसी भी परिस्थिति माया रूपरे आसी जाए तेबे भी सेमाने विचलित होंती नाही बरं एभली अनुभव करिथान्ती जेपरी एक विशाल पर्दा उपरे मिक्की माउस अर्थात कार्टून सोर खेल चली दुखी हुंती नहीं बरं मिक्की माउस रो खेल को देखी मनोरंजन करिथान्ती। मायार भिन्न भिन्न रूप को भिन्न भिन्न मिक्की माउस रो खेल भली अनुभव करिथान्ती। तेणु समस्त को बाप दादा द्वारा एही भली स्थितिर अनुभव करने को ही पड़िबो एवं करुछ मध्य। बाप दादा देखुछन्ती निर्भय एवं एकाग्र बुद्धि होई विजयी आत्मा माने कौनसी भी परिस्थितिरे टलमल हुंती नहीं। बाबांकर प्रत्येक संतान प्रति जो शुभ आशा रही प्रत्येक संतान सदा विजयी हो बाबा निजर विजय स्वरूप देखा। तेणु समस्ते निज निज को पचार जे मु किए अटे। बापदादा तो पूर्व शुणाई सारी केवे केवल शब्द को समय अनुसार ब्राह्मण आत्मा मान डिक्सनारी समाप्त करदे दरकार। जेहेतु बाबा ठारू सदाकाल संपत्ति नेबार अच्छी तेणु सबु प्रकार प्राप्ति गुड़िक सदा सर्वदा प्राप्त हो दरकार कहीं बाबा आंतरिक आशा गुड़ी पूर्ण कर आशार प्रदीप अट। अनेक संकल्प भितर केबे केबे शब्द आसीब ना कहीं जाच कहीं सर्वदा बाबा संगरे रही छ एवं बाबा साथी अट साथी रहीवाला अट एवं साथी हो विश्व परिवर्तन कार्य करवाला अट। तेज कह यही सदाकाल वरदान बापदादा द्वारा प्राप्त कर या तो जन्म नेवा मात्र के बाप दादा सब पिलांकु सर्वदा ही वरदान दे थांती जे सदा जुगी भव एवं पवित्र भव। से वरदान द्वारा जहां सब प्राप्ति होइथाय ता सदा काल पई होइथाय केबे केबे पई नहे। तण सब पिला सदा काल रा अधिकारी अटंती काहेकि ना बाबांकर सब पिलांक प्रति चाहे शेष नंबर संतान मध्य होइथाउ किंतु बाबांकर प्रत्येक संतान प्रति आंतरिक स्नेह रहिछि काहेकि ना जेउ माने बड़ बड़ सब अछंती निजक बुद्धिमान भाई भागुंस बाबा चिन्ह पारिना कि बापदादा शेष नंबर सतान बाबा चिन्ह पारि दिल रही कहि मेरा बाबा से बाबा प्रत्येक सतान प्रति अविनाशी स्नेह रही ଏବଂ ବରଦାର ମଧ୍ୟ ରହିଛି। ଯଦିଓ ପିଲାମାନେ ସମସ୍ତେ କ୍ରମାନ୍ୱୟ ହିସାବରେ ରହିଛନ୍ତି, କିନ୍ତୁ ବାପଦାଦା ପ୍ରତିଦିନ ଏକା ସମୟରେ ଗୋଟିଏ ହିଁ ବରଦାନ ସବୁ ପିଲାଙ୍କୁ ଏକାଠି ଦେଇଛନ୍ତି। ବାପଦାଦାଙ୍କର ପ୍ରତ୍ୟେକ ସନ୍ତାନ ଯଦିଓ କ୍ରମାନ୍ୱୟ ହିସାବରେ ଅଛନ୍ତି, ପୁଣି ବି ଯଦି ମେରା ବାବା ବୋଲି କହିଦେଲା, ତେବେ ବରଦାନର ଅଧିକାରୀ ହୋଇଗଲା। ପ୍ରତ୍ୟେକ ସନ୍ତାନ ଚାହେ ଯେଉଁଠି ବି ରହିଥାଉ ନା କାହିଁ, ଭାରତରେ ରହୁଥାଉ ବା ବିଦେଶରେ ରହୁଥାଉ, କିନ୍ତୁ ବରଦାନ ସମସ୍ତଙ୍କୁ କେବଳ ବାପଦାଦାଙ୍କଠାରୁ ହିଁ ମିଳୁଛି ଏବଂ ବରଦାନକୁ ପ୍ରାପ୍ତ କରି ଖୁସି ମଧ୍ୟ ହେଉଛନ୍ତି। କିନ୍ତୁ ପିଲାମାନଙ୍କ ଭିତରେ ମଧ୍ୟ ଦୁଇ ପ୍ରକାରର ପିଲା ଅଛନ୍ତି। ଗୋଟିଏ ପ୍ରକାର ହେଲେ ବରଦାନକୁ ଦେଖି ବା ଶୁଣି ଖୁସି ନିଶ୍ଚିତ ହୋଇଥାନ୍ତି, କିନ୍ତୁ ଆଗୁଆ ନମ୍ବର ସେହିମାନେ ନେଇଥାନ୍ତି ଯେଉଁମାନେ ବରଦାନକୁ ଶୁଣି କେବଳ ଖୁସି ହୋଇନଥାନ୍ତି, ବର୍ଣ୍ଣନା କରିନଥାନ୍ତି ଯେ ଏହି ବରଦାନ ମୋ ପାଇଁ ଅଟେ, କିନ୍ତୁ ବରଦାନକୁ ଫଳୀଭୂତ କରି କେବଳ ଖୁସି ହୋଇଥାନ୍ତି ଏମିତି ନୁହେଁ, କେବଳ ବର୍ଣ୍ଣନା କରିଥାନ୍ତି ଏତିକି ନୁହେଁ, ବରଂ ଏହି ବରଦାନ ମୋ ପାଇଁ ଅଟେ କିନ୍ତୁ ବରଦାନକୁ ଫଳୀଭୂତ କରେ, ବରଦାନରୁ ଲାଭ ଉଠାଇ ଫଳ ବାହାର ବରଦାନ୍ତ ବୀଜ ଅଟେ, କିନ୍ତୁ ବୀଜକୁ ଯଦି ଫଳୀଭୂତ ନ କରିବ ଅର୍ଥାତ୍ ସେଥିରୁ ଫଳ ଫଳାଇ ପାରିବ ନାହିଁ, କେବଳ ଖୁସି ହିଁ ମିଳିବ, ତେବେ ବରଦାନ ରୂପୀ ବୀଜରୁ ଫଳ ବାହାର କରିବା ପାଇଁ ଯେପରି କୌଣସି ବି ବୀଜରୁ ଫଳ ଫଳାଇବା ପାଇଁ ପାଣି ଏବଂ ସୂର୍ଯ୍ୟକିରଣ ଦରକାର ହୋଇଥାଏ, ତେବେ ଯାଇ ଫଳ ଫଳିଥାଏ। ସେହିପରି ଏଠାରେ ମଧ୍ୟ ସବୁ ପିଲାଙ୍କୁ ଯଦି ବରଦାନରୁ ଫଳ ପ୍ରାପ୍ତି କରିବାର ଅଛି, ଯାହାଦ୍ୱାରା ବରଦାନର ବିସ୍ତାର ହୋଇପାରିବ, ଅର୍ଥାତ୍ ନିଜ ମନ ଭିତରେ ବରଦାନର ଫଳ ଆଧାରରେ ବୃଦ୍ଧି ହୋଇ ଚାଲିଥିବ, ତେବେ ଏଠାରେ ମଧ୍ୟ ବାବା କହୁଛନ୍ତି ଯେ ବରଦାନରୁ ଫଳ ଫଳାଇବା ପାଇଁ ବାରମ୍ବାର ବରଦାନକୁ ସ୍ମୃତିରେ ଆଣ ଏବଂ ସ୍ମୃତି ସ୍ୱରୂପର ସ୍ଥିତିରେ ସ୍ଥିତ ରୁହ। ବାରମ୍ବାର ମନେ ପକାଇବାର ନାହିଁ, କିନ୍ତୁ ସ୍ମୃତିରେ ରହିବା, ଏହା ହେଉଛି ପାଣି ଦେବା ଏବଂ ସ୍ୱରୂପରେ ସ୍ଥିତ ହେବା, ଏହା ହେଉଛି ସୂର୍ଯ୍ୟ କିରଣ ଦେବା। ସ୍ମୃତିରେ ରହିବା ଅର୍ଥାତ୍ ପାଣି ଦେବା, ସ୍ୱରୂପରେ ସ୍ଥିତ ହେବା ହେଉଛି ସୂର୍ଯ୍ୟ କିରଣ ଦେବା, ତେବେ ଏହା ଫଳୀଭୂତ ହେବା ଦ୍ୱାରା ନିଜ ଭିତରେ ମଧ୍ୟ ବହୁତ ଶକ୍ତି ଭରିଯିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ସେହି ଫଳ ଦ୍ୱାରା ଶକ୍ତିର ଅନୁଭବ କରାଇପାରିବ। ତେବେ ବାପଦାଦା ଏବେ କ'ଣ ଚାହୁଁଛନ୍ତି? କାହିଁକି ନା ବାପଦାଦା ଏବେ କିଛି ଦିନ ପୂର୍ବରୁ ନେଇ ଆଜି ପର୍ଯ୍ୟନ୍ତ ସମୟର ଚେତାବନୀ ଦେଇ ଆସୁଛନ୍ତି ଯେ ପ୍ରତ୍ୟେକ ସନ୍ତାନର ପାଠପଢ଼ାର ଫଳାଫଳର ସମୟ ଅଚାନକ ଭାବରେ ଆସି ସେଥିପାଇଁ ସର୍ବଦା ପ୍ରସ୍ତୁତ ରହିଥାଉ। ଏଥିସହିତ ବାପଦାଦା ଆଉ ଗୋଟିଏ ସଂକେତ ମଧ୍ୟ ଦେଉଛନ୍ତି ଯେ ଏବେ ହେଉଛି ଉଡ଼ିବାର କଳାର ତୀବ୍ର ପୁରୁଷାର୍ଥର ସମୟ, ଚାଲୁଛୁ ନୁହେଁ ଉଡୁଛୁ ବୋଲି କୁହ। ସାଧାରଣ ରୀତିରେ ନିଜର ଦିନଚର୍ଯ୍ୟାକୁ ବ୍ୟତୀତ କରିବା, ଏବେ ଏହିଭଳି ସାଧାରଣ ପୁରୁଷାର୍ଥ କରିବାର ସମୟ ବିତିଗଲାଣି। ସେଥିପାଇଁ ବାପଦାଦା ସଂକେତ ଦେଉଛନ୍ତି ଯେ ପ୍ରତି ମୁହୂର୍ତ୍ତରେ ପ୍ରତ୍ୟେକ ସଂକଳ୍ପକୁ ଚେକ୍ କର। ଧରିନିଅ ତୁମେ ଗୋଟିଏ ଘଣ୍ଟା ତୀବ୍ର ପୁରୁଷାର୍ଥ ନ କରି ସାଧାରଣ ପୁରୁଷାର୍ଥରେ ରହିଲ ଏବଂ ସେହି ଏକ ଘଣ୍ଟା ଭିତରେ ଅଚାନକ ଯଦି ଫାଇନାଲ ପରୀକ୍ଷାର ସମୟ ଆସିଗଲା, ତେବେ ଅନ୍ତିମ ସ୍ଥିତି ଅନୁସାରେ ଗତି କ'ଣ ହେବ? ସେହି ଗୋଟିଏ ଘଣ୍ଟାର ସାଧାରଣ ପୁରୁଷାର୍ଥ କେତେ କ୍ଷତି କରିଦେବ? ପାଇଁ ବାପଦାଦା ସବୁ ପିଲାଙ୍କୁ ପ୍ରତ୍ୟେକ ସଂକଳ୍ପର ପ୍ରତ୍ୟେକ ସେକେଣ୍ଡର ସମୟର ମହତ୍ତ୍ୱକୁ ଜାଣିବା ପାଇଁ ସମୟ ସମୟରେ ସଂକେତ ଦେଉଛନ୍ତି। ହଲଚଲ ସମୟରେ ଅଚଳ ରହିବାର ପୁରୁଷାର୍ଥ କେବଳ ତୀବ୍ର ପୁରୁଷାର୍ଥୀ ହିଁ କରିପାରିବ। ସାଧାରଣ ପୁରୁଷାର୍ଥୀ ଏଭର ରେଡି ଅର୍ଥାତ୍ ସଦା ପ୍ରସ୍ତୁତ ହେବାରେ ସମୟ ଲଗାଇ ଦେବ ଏବଂ ବାପଦାଦା ପୂର୍ବରୁ ମଧ୍ୟ କହିଛନ୍ତି ଯେ ଗୋଟିଏ ସେକେଣ୍ଡ ଭିତରେ ବିନ୍ଦୁ ଅର୍ଥାତ୍ ଫୁଲଷ୍ଟପ୍ ଲଗାଇବାକୁ ହିଁ ହେବ। ଯଦି ତୀବ୍ର ପୁରୁଷାର୍ଥ କରୁନଥିବ ତେବେ କ'ଣ ହେବ? ଅନୁଭବିତ ଅଟ ନା, ଫୁଲଷ୍ଟପ୍ ଲାଗିବା ପରିବର୍ତ୍ତେ ପ୍ରଶ୍ନବାଚକ ଚିହ୍ନ ଲାଗିଯିବ ନାହିଁ ତ? ତେବେ ବିନ୍ଦୁ ଲଗାଇବା କେତେ ସହଜ ଏବଂ ପ୍ରଶ୍ନବାଚକ ଚିହ୍ନ କେତେ ବଙ୍କା ଟେଢା ଅଟେ। କମାର ମାତ୍ରା ମଧ୍ୟ ଲାଗୁନଥିବ ବା ଆଶ୍ଚର୍ଯ୍ୟର ମାତ୍ରା ମଧ୍ୟ ଲାଗୁନଥିବ, କ'ଣ କରିବି? ଏହିଭଳି ଭାବିବା ପାଇଁ ମଧ୍ୟ ସମୟ ମିଳିବ ନାହିଁ। ତେଣୁ କେହି ବି ପିଲା ଏଭଳି ଭାବିପାରିବ ନାହିଁ ଯେ ଏତିକି ତୀବ୍ର ପୁରୁଷାର୍ଥ କରିବା ହିଁ ପରୀକ୍ଷାରେ ପାସ୍ ହେବା। ବାପଦାଦା ଦେଖୁଛନ୍ତି ଏବେ ବି କାରଣେ ଅକାରଣେ କାହିଁକି କ'ଣ କିପରି ଏହିପରି ଏହି ଶବ୍ଦ କେହି କେହି ପିଲାମାନଙ୍କର ପ୍ରତିଦିନର ଚାର୍ଟରେ ଦେଖିବାକୁ ମିଳୁଛି। ବହୁତ ଜଣଙ୍କ ଚାର୍ଟରେ ବାପଦାଦା ଦେଖୁଛନ୍ତି ଯେ ବ୍ୟର୍ଥ ଚିନ୍ତନର ତରଙ୍ଗ ପିଲାମାନଙ୍କ ସମୟ ନେଇଯାଉଛି ଏବଂ ବ୍ୟର୍ଥ ଚିନ୍ତନର ବେଗ ଏତେ ତୀବ୍ର ହୋଇଥାଏ ଯାହାକି ସାଧାରଣ ସଂକଳ୍ପର ଏକ ଘଣ୍ଟା ବ୍ୟର୍ଥ ସଂକଳ୍ପ ଗୋଟିଏ ମିନିଟ୍ ସହିତ ସମାନ ଅଟେ। ସେଥିପାଇଁ ଆଜି ଏହି କଥା ଦେଖୁଥିଲେ ଯେ ସମସ୍ତଙ୍କର ପ୍ରିୟ ବାପଦାଦାଙ୍କର ପ୍ରିୟ ସନ୍ତୁଷ୍ଟ ଆତ୍ମା କିଏ ଅଟନ୍ତି। ସନ୍ତୁଷ୍ଟ ଆତ୍ମାର ସଂକଳ୍ପରେ ମଧ୍ୟ ଏହିଭଳି କାହିଁକି କ'ଣର ଭାଷା ସ୍ୱପ୍ନରେ ମଧ୍ୟ ଆସିବ ନାହିଁ। କାହିଁକି ନା ସେହି ଆତ୍ମାକୁ ବିଶେଷ କରି ତିନୋଟି କଥା ଏବଂ ତିନୋଟି ବିନ୍ଦୁ ମନେ ରହିଥାଏ, ଆତ୍ମା ପରମାତ୍ମା ଏବଂ ଡ୍ରାମା। ଏହି ତିନୋଟିକୁ ହିଁ ସମୟ ଅନୁସାରେ କାର୍ଯ୍ୟରେ ଲଗାଇ ପାରିବ। କାହିଁକି ନା ଏହିଭଳି ସମୟରେ ସର୍ବଶକ୍ତି ରୂପୀ ସମ୍ପତ୍ତି ଆବଶ୍ୟକ ହୋଇଥାଏ ଏବଂ ମାଷ୍ଟର ସର୍ବଶକ୍ତିମାନ ତାଙ୍କୁ କୁହାଯିବ ଯିଏକି ଯେତେବେଳେ ଯେଉଁ ଶକ୍ତିକୁ ଆଦେଶ କରିବ ସେହି ଶକ୍ତି ଉପସ୍ଥିତ ହୋଇଯାଉଥିବ। ଦରକାର ଥିବ ସହନ ଶକ୍ତିର, କିନ୍ତୁ ଆସିଯିବ ସମ୍ମୁଖୀନ କରିବାର ଶକ୍ତି, ତେବେ ତାହା ଶକ୍ତି ତ ଅଟେ, କିନ୍ତୁ ସେହି ସମୟରେ ତାହା ଅନାବଶ୍ୟକ ଅଟେ। ସର୍ବସମ୍ପତ୍ତିର ଚାବି ହେଲା ତିନୋଟି ବିନ୍ଦୁ, ଆତ୍ମା, ବାବା ଏବଂ ଡ୍ରାମା। ତେବେ ବାପ ଦାଦାଙ୍କର ଗୋଟିଏ ସଂକଳ୍ପ ରହିଛି, କଣ ସଂକଳ୍ପ ଅଛି କହିବୁ? କରିବାକୁ ପଡିବ। ଯେଉଁମାନେ କରିବା ପାଇଁ ପ୍ରସ୍ତୁତ ଅଛ ସେମାନେ ହାତ ଉଠାଅ। କରିବାକୁ ପଡିବ। ଆଚ୍ଛା, ସମସ୍ତେ ହାତ ଉଠାଉଛନ୍ତି, ମନର ହାତ ଉଠାଉଛ ନା ଶରୀରର ହାତ ଉଠାଉଛ? ମନର ହାତ ହିଁ ଦୃଢ ଅଟେ। ବାପ ଦାଦା ସମୟ ଅନୁସାରେ ସବୁ ପିଲାଙ୍କ ପ୍ରତି ଏହି ଶୁଭ ଆଶା ରଖିଛନ୍ତି ଯେ 15 ଦିନ ପରେ ତ ପୁଣି ବାବାଙ୍କ ସହିତ ମିଶିବା ହେଉଛି, ତେଣୁ ଆଗକୁ ଯେଉଁ 15 ଦିନ ପରେ ବାବା ଆସିବେ, ସେହି 15 ଦିନ ଭିତରେ ପରୀକ୍ଷାମୂଳକ ଭାବରେ ଏହି ବିଶେଷ ଅଭ୍ୟାସ କର ଯେ ଏମିତି ତ ସବୁଦିନ ପାଇଁ କରିବାକୁ ହେବ, ପୁଣି ବି 15 ଦିନ ପାଇଁ ଅଭ୍ୟାସ କରି ଦେଖ ଏବଂ ନିଜ ନିଜ କନେକ୍ସନରେ ଥିବା ସେଣ୍ଟରମାନଙ୍କୁ ମଧ୍ୟ କରାଅ। ଚାରିଆଡ଼େ ଚକ୍ର ଲଗାଅ, ଫୋନ୍ କରି ସେମାନଙ୍କୁ ମନେ ପକାଇ ଦିଅ ଯେ ହୋମୱାର୍କ କରୁଛ ତ। ତେବେ ସେହି ହୋମୱାର୍କଟି କଣ ଜାଣିଛ? ସହଜ ମଧ୍ୟ ଅଟେ। ସମସ୍ତେ ଭିନ୍ନ ଭିନ୍ନ ପ୍ରକାରର ପରିସ୍ଥିତିକୁ ବା ଅନେକ ପ୍ରକାରର କଥାକୁ ସମ୍ମୁଖୀନ ତ କରୁଛ, କିନ୍ତୁ ଏହି 15 ଦିନ ସମସ୍ତଙ୍କୁ ସଂକଳ୍ପରେ, ବାଣୀରେ ଏବଂ କର୍ମରେ ଅତିକମ୍ରେ 80% ନମ୍ବର ନେବାକୁ ହେବ। ବାପ ଦାଦା ପୁଣି ବି 20% ରିହାତି ଦେଉଛନ୍ତି, କଣ ମଞ୍ଜୁର ତ? ମଞ୍ଜୁର ତ? କାମ ଦିଆଯିବ ତ? ଆଚ୍ଛା 15 ଦିନ, ମାୟା ମଧ୍ୟ ଶୁଣୁଛି, କଥା ତ ଅନେକ ଆସିବ କିନ୍ତୁ କୌଣସି କଥାକୁ ଦେଖିବାର ନାହିଁ, ପାସ୍ ହେବାକୁ ପଡିବ, ଏହି କଥା ମନେ ରଖିବାକୁ ହେବ। 15 ଦିନ କିଛି ବଡ କଥା ନୁହେଁ, କିନ୍ତୁ ସମସ୍ତେ ସଚ୍ଚା ଦିଲ ଏବଂ ସ୍ୱଚ୍ଛ ଦିଲରେ, ସ୍ୱପ୍ନରେ ମଧ୍ୟ ଏବଂ ସଂକଳ୍ପ ବାଣୀ କର୍ମରେ ମଧ୍ୟ ପାସ୍ ହୋଇ ଦେଖାଅ, କଣ ହୋଇପାରିବ? ହୋଇପାରିବ? ଟିଚର ମାନେ କୁହ, ହୋଇପାରିବ ତ? 15 ଦିନ ତ କିଛି ବି ନୁହେଁ, କିନ୍ତୁ ବାପଦାଦା ପରୀକ୍ଷା କରିବା ପାଇଁ କହୁଛନ୍ତି ଯେ ସଂକଳ୍ପ ମଧ୍ୟ ବ୍ୟର୍ଥ ନ ହେଉ, ଯୁଦ୍ଧ କରିବାବାଲା ନୁହେଁ, ବିଜୟୀ ହୋଇ ଦେଖାଅ। କଣ ମୁସ୍କିଲ ନା ସହଜ? ଯଦି ସହଜ ଅଟେ ତେବେ ହାତ ଉଠାଅ, କଣ ସହଜ ତ? ତେଣୁ ବାପଦାଦା ଏହି 15 ଦିନର ଫଳାଫଳ ଦେଖିବେ, ତାପରେ ଆଗକୁ ବଢାଇବେ। ତେବେ 15 ଦିନ ତ କେହି ବି କରିପାରିବ ନାହିଁ, କଣ କରିପାରିବ ତ? ମଧୁବନ ନିବାସୀ କଣ କହୁଛ? ହାତ ଉଠାଅ। ସବୁଠାରୁ ଆଗରେ ମଧୁବନ ବାଲା ବସିଛନ୍ତି, ବହୁତ ଭଲ। ବିଦେଶୀ ହୁଅନ୍ତୁ ବା ଭାରତୀୟ ହୁଅନ୍ତୁ, ସମସ୍ତଙ୍କୁ କରିବାକୁ ହେବ। ଗ୍ରାମବାସୀ ହୁଅନ୍ତୁ ବା ବଡ ସହରବାସୀ ହୁଅନ୍ତୁ, ସମସ୍ତଙ୍କୁ 15 ଦିନର ରେକର୍ଡ ରଖିବାକୁ ହେବ। କାହିଁକି କଣର ପ୍ରଶ୍ନ ଯେପରି ନ ଉଠେ, କଣ କରିବି କଥାଟା ସେହିଭଳି ଥିଲା, ଏଭଳି କେହି କହିବ ନାହିଁ, 80% ନମ୍ବର ନେବାକୁ ହିଁ ପଡିବ। ପୁଣି ବି ବାପଦାଦା ହାଲୁକା କରିଦେଉଛନ୍ତି, 20% ତ ଛାଡି ଦେଉଛନ୍ତି ନା, କାହିଁକି ନା ବାପଦାଦା ଦେଖୁଛନ୍ତି ଯେ କେଉଁଠି କେଉଁଠି ଚାଲୁ ଚାଲୁ ମାୟା ଅବହେଳା ପଣିଆ ଏବଂ ଆଳସ୍ୟ ଭିତରକୁ ଟାଣି ନେଉଛି। ତେବେ ରାଜକୀୟ ଆଳସ୍ୟ ହେଲା ଏହି କାରଣ ଥିଲା, ସେହି କାରଣ ଥିଲା, ଏହିଭଳି ରାଜକୀୟ ଆଳସ୍ୟ ଏବଂ ଅବହେଳା ପଣିଆ ତୀବ୍ର ପୁରୁଷାର୍ଥରେ ବାଧା ସୃଷ୍ଟି କରୁଛି। କାହିଁକି ନା ଏବେ ବାପଦାଦା ଯେତେ ସବୁ ବିଦ୍ୟାର୍ଥୀମାନେ ଅଛନ୍ତି ସମସ୍ତଙ୍କୁ ଏବେ 15 ଦିନ ପର୍ଯ୍ୟନ୍ତ ଏହିଭଳି ଅଭ୍ୟାସ କରାଇ କିଛି ଦିନ ପର୍ଯ୍ୟନ୍ତ ଭଲ ଭାବରେ ଅଭ୍ୟସ୍ତ କରିଦେବାକୁ ଚାହୁଁଛନ୍ତି, ଯାହାଦ୍ୱାରା ଏଭରେଡି ହେବାରେ ସମସ୍ତେ ହାତ ଉଠାଇ ପାରିବେ। ସେଥିପାଇଁ ବହୁତ ସମୟର ଅଭ୍ୟାସ ଦରକାର, ସେଥିପାଇଁ ବର୍ତ୍ତମାନ ଅଳ୍ପ ସମୟର ଅଭ୍ୟାସ କରାଉଛନ୍ତି। ଆଚ୍ଛା, ପ୍ରଥମ ଥର ପାଇଁ ଯେଉଁ କେତେଜଣ ଆସିଛନ୍ତି ସେମାନେ ଉଠି ଛିଡ଼ା ହୁଅ, ଏହା ତ ବହୁତ ଭଲ କଥା ଯେ ତୁମମାନଙ୍କର ବାପଦାଦା ସମ୍ମୁଖକୁ ଆସିବାର ଦିନ ପାଇଁ ବହୁତ ବହୁତ ଅଭିନନ୍ଦନ ଅଭିନନ୍ଦନ। ବାବାଙ୍କର ଦୃଷ୍ଟି ପିଲାମାନଙ୍କ ଉପରେ ପଡ଼ିଲା ଏବଂ ପିଲାମାନଙ୍କର ଦୃଷ୍ଟି ବାବାଙ୍କ ଉପରେ ପଡ଼ିଲା, ତେଣୁ ବହୁତ ବହୁତ ଅଭିନନ୍ଦନ। ଆଚ୍ଛା, ଏବେ ତ ଅନ୍ୟ କୌଣସି କେକ୍ ନାହିଁ, କିନ୍ତୁ ଖୁସିର କେକ୍ ସମସ୍ତଙ୍କୁ ସମସ୍ତେ ଖାଅ, ବହୁତ ଭଲ। ଏବେ ତ ବିଳମ୍ବରେ ଆସିଛ, କିନ୍ତୁ ତୀବ୍ର ଗତିରେ ପୁରୁଷାର୍ଥ କରି ଆଗ ନମ୍ବରରେ ଆସିପାରିବ, ସେଥିପାଇଁ ବାପଦାଦାଙ୍କ ତରଫରୁ ଏବଂ ତୁମମାନଙ୍କର ସମସ୍ତ ସାଥୀ ଭାଇ ଭଉଣୀଙ୍କ ତରଫରୁ ସମସ୍ତଙ୍କୁ ଅଭିନନ୍ଦନ ଅଭିନନ୍ଦନ। ଏଭଳି ମଧ୍ୟ ଦୃଷ୍ଟାନ୍ତ ଦେଖିବାକୁ ମିଳିବ ଯାହାକି ଶେଷରେ ଆସିଥିବା ଆତ୍ମା ମଧ୍ୟ ତୀବ୍ର ପୁରୁଷାର୍ଥ ଦ୍ୱାରା ପ୍ରଥମ ଧାଡ଼ିରେ ଆସିପାରିବ। ଆଚ୍ଛା ଆଚ୍ଛା, ଚାରିଆଡ଼ର ବାପଦାଦାଙ୍କର ଆଶାକୁ ପୂର୍ଣ୍ଣ କରୁଥିବା ଆଶାର ପ୍ରଦୀପ, କାହିଁକି କଣର ଭାଷାଠାରୁ ଦୂରରେ ରହୁଥିବା ସର୍ବଦା ଏକରସ, ସର୍ବଦା ଏକମାତ୍ର ବାବା, ଦ୍ୱିତୀୟ କେହି ନୁହେଁ। ବାବାଙ୍କ ସହିତ ହିଁ ଜୀବନର ବିଶେଷ ତିନୋଟି ସମ୍ବନ୍ଧ, ପିତା, ଶିକ୍ଷକ, ସଦ୍ଗୁରୁଙ୍କୁ ଅନୁଭବ କରୁଥିବା, ପିତାଙ୍କଠାରୁ ପୈତୃକ ସମ୍ପତ୍ତି, ଶିକ୍ଷକଙ୍କଠାରୁ ପାଠପଢ଼ା ରୂପୀ ସମ୍ପତ୍ତି ଏବଂ ସଦ୍ଗୁରୁଙ୍କଠାରୁ ବରଦାନ ରୂପୀ ସମ୍ପତ୍ତି ପ୍ରାପ୍ତ କରୁଥିବା ପଦ୍ମା ପଦ୍ମଗୁଣା ଭାଗ୍ୟବାନ ପ୍ରତ୍ୟେକ ସନ୍ତାନକୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ବାପଦାଦାଙ୍କୁ ମଧ୍ୟ ଆମ ସମସ୍ତ ସନ୍ତାନମାନଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ 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 ବାବା। ଦାଦୀମାନଙ୍କ ସହିତ ବାବାଙ୍କର ମୁଲାକାତ ଏଥର ଚାରିଆଡ଼େ ସେବାର କାର୍ଯ୍ୟକ୍ରମ ଗୁଡ଼ିକ ବହୁତ ଭଲ ହୋଇଛି। ସମସ୍ତେ ସମସ୍ତଙ୍କୁ ବହୁତ ଭଲ ସହଯୋଗ ମଧ୍ୟ ଦେଇଛନ୍ତି। କାହାକୁ ବି ଭାବିବାକୁ ପଡ଼ିନାହିଁ ଯେ କିପରି କରିବୁ, କରିବାକୁ ହିଁ ହେବ। ପରସ୍ପର ସହଯୋଗ ଦ୍ୱାରା ସବୁ କାର୍ଯ୍ୟକ୍ରମ ଗୁଡ଼ିକ ବହୁତ ଭଲ ହୋଇଛି। ସମାଚାର ତ ସବୁ ଆଡ଼କୁ ଚାଲିଗଲା, ସନ୍ଦେଶ ତ ମିଳିଗଲା, ଏବେ ଆଗକୁ ବଢ଼ି ଚାଲ। ଯୋଗ କରିବାରେ ସମସ୍ତେ ବହୁତ ଭଲ ଅନୁଭୂତି କରିଛନ୍ତି, କାହିଁକି ନା ବିଷୟବସ୍ତୁ ହିଁ ସେଭଳି ଥିଲା ନା, ବରଦାନ ନେବାର ଅଛି, ତେଣୁ ଯୋଗର କାର୍ଯ୍ୟକ୍ରମ ଦ୍ୱାରା ହିଁ ବହୁତ ଭଲ ଅନୁଭବ କରିଛନ୍ତି। ପଞ୍ଜାବ ଜୋନ୍ର ସେବାଧାରୀମାନଙ୍କ ସହିତ ପଞ୍ଜାବକୁ ଡ୍ରାମା ଅନୁସାରେ ସନ୍ନ୍ୟାସୀମାନଙ୍କର ଏବଂ ମହାତ୍ମାମାନଙ୍କର ସେବା କରିବାର ବହୁତ ଭଲ ସୁଯୋଗ ମିଳିଛି ଏବଂ କରୁଛନ୍ତି ମଧ୍ୟ। ପଞ୍ଜାବରେ ସ୍ଥାପନା ସମୟରେ ଯେପରି ସେବା କାର୍ଯ୍ୟ ଆରମ୍ଭ ହୋଇଥିଲା ସେହିପରି ସହଯୋଗ ଏବଂ ୱାରିସ କ୍ୱାଲିଟି ଅର୍ଥାତ୍ ଉତ୍ତରାଧିକାରୀ ଆତ୍ମାମାନେ ମଧ୍ୟ ନିମିତ୍ତ ହୋଇଛନ୍ତି। ଯେତିକି ଗଣ୍ଡଗୋଳ କରିବାବାଲା ଥିଲେ ସେତିକି ସିଂହ ଭଳି ସାହସୀ ଆତ୍ମାମାନେ ମଧ୍ୟ ବାହାରିଛନ୍ତି। ଏବେ ପଞ୍ଜାବକୁ କ'ଣ କରିବାର ଅଛି, ଏହିସବୁ ବିଶେଷତାଗୁଡ଼ିକ ତ ଅଛି, କିନ୍ତୁ ଏବେ ପଞ୍ଜାବବାଲା ଏଭଳି କୌଣସି ନାମୀଗ୍ରାମୀ ସିଂହ ବାହାର କରନ୍ତୁ ଯିଏକି ସଭାରେ ଛିଡ଼ା ହୋଇ ମାଇକ୍ ହୋଇ ନିଜର ଅନୁଭବ ଶୁଣାଇ ପାରିବ। ମାଇକ୍ ମଧ୍ୟ ବଡ଼ ହେବା ଦରକାର, ଛୋଟ ନୁହେଁ। ଯେପରି ସରକାରୀ ଭିଆଇପି ମାନେ ଅଲଗା ଅଛନ୍ତି, ସେହିପରି ମହାତ୍ମାମାନଙ୍କ ଭିତରେ ମଧ୍ୟ ଭିଆଇପି ଅଛନ୍ତି। ସେହିଭଳି କୌଣସି ବଡ଼ ମାଇକ୍ ବାହାର କର ଯିଏକି ନିଜର ଅନୁଭବ ଦ୍ୱାରା ଅନ୍ୟମାନଙ୍କୁ ଉତ୍ସାହିତ କରିପାରିବ। ଏହିଭଳି କାହାକୁ ବାହାର କର, ସେଥିପାଇଁ ଯୋଜନା କର, ହୋଇପାରିବ? କାହିଁକି ନା ଆଜିକାଲି ସମସ୍ତେ ଭାବୁଛନ୍ତି ଯେ ସାଧୁସନ୍ଥମାନଙ୍କ ଦ୍ୱାରା ସେବା ତ ଦ୍ୱାପର ଯୁଗଠାରୁ ଆରମ୍ଭ ହେଲାଣି, କିନ୍ତୁ ନିଜ ସମାନ ସେହିଭଳି ବଡ଼ ଗୁରୁ ଅନ୍ୟ କାହାକୁ ବା କୌଣସି ଶିଷ୍ୟକୁ କରିପାରିବାର ଦୃଷ୍ଟାନ୍ତ ସେମାନଙ୍କ ପାଖରେ ନାହିଁ। କିନ୍ତୁ ବାପଦାଦା ତ ନିଜଠାରୁ ମଧ୍ୟ ପିଲାମାନଙ୍କୁ ଅଧିକ ଯୋଗ୍ୟ କରିଛନ୍ତି, ଯେଉଁମାନେ କି ସର୍ବସାଧାରଣଙ୍କର ସେବା କରୁଛନ୍ତି। ସେଥିପାଇଁ ପଞ୍ଜାବବାଲା କିଛି ନବୀନତା କରି ଦେଖାଅ। ଭିଆଇପି ତ ସବୁଆଡୁ ଆସୁଛନ୍ତି, କିନ୍ତୁ ତୁମେମାନେ ଏଭଳି ଭିଆଇପିକୁ ଆଣ ଯାହାକି ତାଙ୍କର ଅନୁଭବକୁ ଶୁଣି ସମସ୍ତେ ଜାଗି ଉଠିବେ ଏବଂ ସମସ୍ତଙ୍କୁ ସନ୍ଦେଶ ମିଳିଯିବ। କ'ଣ ହୋଇପାରିବ ତ ଚେଷ୍ଟା କରିବ, କିଛି ତ ସମୟ ନିଶ୍ଚିତ ଲାଗିବ, କିନ୍ତୁ ସେହିଭଳି କାହାକୁ ପ୍ରସ୍ତୁତ କରି ଦେଖାଅ। ବାକି ବୃଦ୍ଧି ତ ହୋଇଚାଲିଛି। ଆଚ୍ଛା ଆଚ୍ଛା, ଆଜିର ବାବାଙ୍କର ବରଦାନ, ବାବାଙ୍କର ହାତ ଏବଂ ସଙ୍ଗର ସ୍ମୃତି ଦ୍ୱାରା ମୁସ୍କିଲକୁ ସହଜ କରୁଥିବା ଚିନ୍ତାମୁକ୍ତ ବା ନିଶ୍ଚିନ୍ତ ଭାବ। ବାବାଙ୍କର ହାତ ଏବଂ ସଙ୍ଗର ସ୍ମୃତି ଦ୍ୱାରା ମୁସ୍କିଲକୁ ସହଜ କରୁଥିବା ଚିନ୍ତାମୁକ୍ତ ବା ନିଶ୍ଚିନ୍ତ ଭାବ। ଯଦି କୌଣସି ବଡ଼ ଅର୍ଥାତ୍ ଶକ୍ତିଶାଳୀ ବ୍ୟକ୍ତିଙ୍କ ହାତରେ ହାତ ରହିଥାଏ ତେବେ ସ୍ଥିତି ଚିନ୍ତାମୁକ୍ତ ବା ନିଶ୍ଚିନ୍ତ ରହିଥାଏ। ସେହିପରି ପ୍ରତ୍ୟେକ କର୍ମରେ ଏହିଭଳି ଭାବିବା ଦରକାର ଯେ ବାପଦାଦା ମୋ ସାଥିରେ ମଧ୍ୟ ଅଛନ୍ତି ଏବଂ ମୋର ଏହି ଅଲୌକିକ ଜୀବନର ହାତ ତାଙ୍କ ହାତରେ ରହିଛି, ଅର୍ଥାତ୍ ମୋର ଜୀବନ ତାଙ୍କ ଜିମାରେ ଅଛି, ତେଣୁ ମୋର ଭଲ ମନ୍ଦର ଦାୟିତ୍ୱ ମଧ୍ୟ ତାଙ୍କର। ଏହିଭଳି ସବୁ ବୋଝ ବାବାଙ୍କ ଉପରେ ଦେଇ ନିଜକୁ ହାଲୁକା କରିଦିଅ। ବୋଝ ଉତାରିବାର ବା ମୁସ୍କିଲକୁ ସହଜ କରିବାର ସାଧନ ହେଲା ବାବାଙ୍କର ହାତ ଏବଂ ସଙ୍ଗ। ଆଜିର ସ୍ଲୋଗାନ, ଯଦି ପୁରୁଷାର୍ଥରେ ସତ୍ୟତା ଥିବ ତେବେ ବାପଦାଦାଙ୍କର ଅତିରିକ୍ତ ସାହାଯ୍ୟର ଅନୁଭବ କରିବ। ଯଦି ପୁରୁଷାର୍ଥରେ ସତ୍ୟତା ଥିବ ତେବେ ବାପଦାଦାଙ୍କର ଅତିରିକ୍ତ ସାହାଯ୍ୟର ଅନୁଭବ କରିବ। ଅବ୍ୟକ୍ତ ଇସାରା, ଏ ମାସର ଥିମ୍, ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର। ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର। ଆଜିର ପଏଣ୍ଟ, ଯଦି ତୁମ ସହିତ କେହି ମହାମୟୀ ହେଉଛି ତେବେ ତୁମେ ତାକୁ ନିଜର ସ୍ନେହ ରୂପକ ପାଣି ଦିଅ। ତୁମେ କିନ୍ତୁ ନିଜର ମଧୁରତା ଏବଂ ନମ୍ରତାର ଗୁଣକୁ ଛାଡ଼ ନାହିଁ, ନମ୍ରତାର ପୋଷାକ ପିନ୍ଧିକରି ରୁହ। ଏହି ନମ୍ରତା ହିଁ କବଚ ଅଟେ ଯାହାକି ତୁମ ପାଇଁ ସୁରକ୍ଷାର ସାଧନ ଅଟେ। ତେବେ ସଂସ୍କାରକୁ ମିଶାଇ ଚାଲିବାର ହ୍ରାସ କରିବାର ସହଜ ବିଧି ହେଲା ନିଜେ ନମ୍ରଚିତ ଏବଂ ମଧୁରତା ସମ୍ପନ୍ନ ହୋଇଯାଅ ଏବଂ ଅନ୍ୟକୁ ଶ୍ରେଷ୍ଠ ଆସନ ଦେଇଦିଅ। ଆଚ୍ଛା, ଓମ୍ ଶାନ୍ତି।